ॐ नमो भगवते वासुदेवाय ॐ नमो भगवते वासुदेवाय श्री श्री गौरनिताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महारानी श्री श्री राधा कृष्णचंद्र श्री श्री लक्ष्मण सिंहदेव श्री श्री सीताराम लक्ष्मण हनुमान जी कृपा पद्मर्पण त्रिवेदन करी श्रील गुरुदेव श्रीमद भक्ति श्री दामोदर स्वामी गुरु महाराज पाद पद्मर्पण निवेदन करी ईस्कन प्रतिष्ठता आचार्य श्री श्रीमद ऋषि भक्ति विधान स्वयं प्रभुपाद महाराज पाद पद्मर्पण निवेदन करी समस्त साधु गुरु वैष्णव तथा उपस्थ वैष्णव सहजन मातृवृंद अर्पण निवेदन करी आज आम श्रीमद भागवत दशम स्कंद नवम अध्याय कथा आरंभ करवा दामोदर लीला भगवान तीन वर्ष लीलाटी वर्णना कले ଯଦି ଜଣେ ଆଚାର୍ଯ୍ୟ କୁହନ୍ତି ପରୀକ୍ଷିତ ମହାରାଜ ଭଗବାନଙ୍କ ଲୀଳା ଶୁଣୁଛନ୍ତି କିନ୍ତୁ ଏତେଟା ଭାବୁଥିଲେ ଭଗବାନ ଆଉ କିଛି ଅଦ୍ଭୁତ କିଛି ଏଇ ଲୀଳାଟିକୁ ସେ ବର୍ଣ୍ଣନା କଲେ ସୁଖଦେବ ଗୋସ୍ୱାମୀ ବହୁତ ଅତି ଆଶ୍ଚର୍ଯ୍ୟ ଲୀଳା ଇଏ ଦାମୋଦର ଲୀଳା ଏଇଟା ଆମେ ଗତକାଲି କହିଥିଲୁ କିଛି ସମୟ ତଥାପି ପୁଣି ଆଜି ଆରମ୍ଭ କରିବା ଏକଦା ବୃହଦାଶିଷୁ ଯଶୋଦାନନ୍ଦ ଗେହିନୀ କର୍ମାନ୍ତର ନିଯୁକ୍ତାଶୁ ନିର୍ମମନ୍ଥଂ ସ୍ୱୟଂ ଦଧି ଜାନି ଜାନି ହ ଗୀତାନି ତଦ୍ବାଳଚରିତାନି ଚ ଦଧି ନିର୍ମନ୍ଥନ କାଳେ ସ୍ମରନ୍ତି ତାନ୍ୟଗାତ ଭଗବାନଙ୍କର ଭୋରୁ ଭୋରୁ କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଭଗବାନ ଯେତେବେଳେ ତିନି ବର୍ଷ ହୋଇଥିଲା ସେହି ସମୟର ଲୀଳା ଭୋରୁ ଭୋରୁ ସକାଳୁ ସକାଳୁ ତା'ପରେ ଦିନ ରାତି ପାଇଲେ ଇନ୍ଦ୍ରଯଜ୍ଞ ହେବ ଇନ୍ଦ୍ରଯଜ୍ଞ ଚାଲୁଥିଲା ତେଣୁ ଏଠି କୁହାଯାଉଛି ଏକଦା କହିଲେ ସେଇଦିନ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ସେଇଦିନ ଗୃହଦାଶିଶୁ ଯେତେ ଗୃହଦାଶିଶୁ ଥିଲେ ତାଙ୍କୁ ସବୁ ଯଶୋଦା ନନ୍ଦ ଗେହିନୀ ନନ୍ଦଙ୍କର ଗୃହିଣୀ ଯଶୋଦା କର୍ମାନ୍ତରେ ନିଯୁକ୍ତ ଆସୁ ତାଙ୍କୁ ଅନ୍ୟ ସବୁ କର୍ମରେ ନିଯୁକ୍ତ କରାଇଦେଲେ ମୁଁ ଗତକାଲି କହିଥିଲେ ତେଣୁ ଏଇ ଯେଉଁ ଲୀଳାଟି କାହିଁକି ହେଲା ମା' କାହିଁକି ଏଇଟା ଆରମ୍ଭ କଲେ ନା ସମସ୍ତେ ଅଭିଯୋଗ କରୁଥିଲେ ତେଣୁ ସେ ନିଜେ ଭାବିଲେ ନିଜେ ଦହି ମନ୍ଥନ କରିବେ ନିଜେ ଦହି ମନ୍ଥନ କରି ଡବାଣୀ ଦେଲେ ଆଉ ପୁଅ ଚୋରି କରିବ ନାହିଁ ଏଇ ଭାବନାରେ ଏଇଟା କାର୍ଯ୍ୟଟି କରାଯାଉଛି ଏଇ ଲୀଳାଟି ହେଉଛି କର୍ମାନ୍ତର ତାଙ୍କୁ ସବୁ ଅନ୍ୟ କରିଦେଲେ ଦୋଷୀମାନେ ପଇସା ନେଇକି କାମ କରିବେ ତାଙ୍କ ପ୍ରେମ ଅଛି ଭଗବାନ ପ୍ରତି ତେଣୁ ମାଆର ପ୍ରେମ ଯେଉଁ ରହିଛି ମାତୃ ପ୍ରେମ ମାତୃ ସ୍ନେହ ତେଣୁ ଇଏ ମା ଭୋର ଭୋର ଉଠିକିରି ଭୋର ସାଢ଼େ ଚାରି ଏ ମଙ୍ଗଳା ଆଳତି ସମୟ ଏ ମଙ୍ଗଳା ଆଳତି କରୁଛନ୍ତି ଜାହାନି ଜାହାନି ହ ଗୀତାନି ନିଜେ ନିଜେ ସେଇଟାକୁ ରଚନା କରିଛନ୍ତି କାହାକୁ କହିବାକୁ ପଡ଼ିବ ନାହିଁ ଲେଖିଦିଅ ଗୋଟେ ଗୀତ ଭଗବାନଙ୍କ ଲୀଳାକୁ ସ୍ମରଣ କରିକିରି ଗୀତ ଆକାର କରୁଛନ୍ତି ସାଧାରଣ ସାଧାରଣ ଲୋକମାନେ କ'ଣ ହେଲେ ଗୀତ ବୋଲି ଦେଉଛନ୍ତି ଆଉ ଇଏ ମା ଭଗବାନଙ୍କର ମା କ'ଣ ଛୋଟିଆ କଥା ଭଗବାନ ଆନନ୍ଦ ଚିନ୍ମୟ ରସ ଏମାନେ ସବୁ ଭଗବାନଙ୍କର ତାଙ୍କର କେଉଁଥିରେ କମି ଅଛି ତେଣୁ ଲୀଳା ଯେଉଁ ଛଅ ଦିନଠୁ ଆରମ୍ଭ କରି ଯେଉଁ ଯେତେ ସବୁ ଜନ୍ମଦିନ ଦିନଠୁ ଜନ୍ମ ଯେଉଁ ଜନ୍ମଦିନ ହେଲା ନନ୍ଦ ଉତ୍ସବ ହେଲା ସେଇ ଦିନଠୁ ଆରମ୍ଭ କରି ତା'ର ମୁଖ ସୌନ୍ଦର୍ଯ୍ୟ ଇତ୍ୟାଦି ସବୁ ଭାବରେ କିଭଳି ସେ ଲୀଳା ସବୁ କରୁଥିଲେ ସବୁ କଥା ଏସବୁ ବର୍ଣ୍ଣନା କରୁଛନ୍ତି ଜାନି ଜାନି ହ ଗୀତାନି ତା ବାଳ ଚରିତାନି ଚ ଏଇ ବାଳ ରୂପର ଯେଉଁ ବାଳ ସ୍ୱରୂପ ଏଇ ଚରିତାନି ସବୁ ରହିଛି ଗୋଟିଏ ଗୋଟିଏ ସବୁ ସ୍ମରଣ କରୁଛନ୍ତି ଏବଂ ଗୀତାନି ତଦ୍ବାଳ ଚରିତାନି ଦଧି ନିର୍ମନ୍ଥନ କାଳେ ଦଧି ମନ୍ଥନ କରୁଥିଲା ବେଳେ ଅନ୍ୟ କିଛି ଚିନ୍ତା ନାହିଁ ତାଙ୍କର ସେଇ ଚିନ୍ତା ଦଧି ନିର୍ମନ୍ଥନ ସ୍ମରନ୍ତି ତାନ୍ୟ ଗାୟତ ସେଇଟାକୁ ସ୍ମରଣ କରି ଗାନ କରୁଛନ୍ତି ଆମେ ଯଦି ଗୋଟେ କଥା ଗାନ କରୁଥିବୁ ସକାଳେ ଉଠିକିରି ସଂସାର ଦାବାନଳ ଗାନ କଲାବେଳକୁ ମନ ଆଗକୁ ରହିଥିବ ଏଇ କିନ୍ତୁ ଭଗବାନ କୃଷ୍ଣଙ୍କର ଲୀଳା ଆମେ ସବୁବେଳେ କହିଦେଉଛୁ ଭଗବାନ ବୋଲି କିନ୍ତୁ ସିଏ ଜାଣନ୍ତି ନାହିଁ ଏ ଭଗବାନ ବୋଲି ଯେତେ ଯାହା ଐଶ୍ୱର୍ଯ୍ୟ ଦେଖେଇଲେ ମଧ୍ୟ ସିଏ ଜାଣନ୍ତି ନାହିଁ ଏ ଭଗବାନ ଇଏ ମୋର ପୁଅ ତେଣୁ ସେ ଗୀତକୁ ସ୍ମରଣ କରୁଛନ୍ତି ଏବଂ ସେ ସବୁ ଲୀଳାକୁ ସ୍ମରଣ କରୁଛନ୍ତି ସେଠି ଗାନ କରୁଛନ୍ତି କାୟ ମନ ବାକ୍ୟରେ ପୂର୍ଣ୍ଣ ଭାବରେ ଭଗବାନଙ୍କର ସେବାରେ ନିଯୁକ୍ତ ଆଉ ଏଭଳି ଯିଏ ସେବାରେ ନିଯୁକ୍ତ ହେବ ଭଗବାନ ଆଉ ତା ପାଖେ ଧରା ନ ଦେଇକି ରହିବେ ତା ପାଖକୁ ନ ଆସି ରହିପାରିବେ ଭଗବାନ ଭଗବାନ ଟାଣି ହେଇକିରି ଆସିବେ ଆମର ଶ୍ରୀଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ସେ ଡେରିରେ ଉଠନ୍ତି କୃଷ୍ଣ ଏତେ ବେଳାବେଳି ଉଠନ୍ତିନି କିନ୍ତୁ ଆଜି ଉଠି ପଡ଼ିଲେ ଏ ଯେଉଁ ଗୀତ ଚାଲିଛି ତାଙ୍କ ନାମ ଚାଲିଛି ଆଉ ଭଗବାନଙ୍କର ସେବା ଚାଲିଛି ଆଉ ସେ ରହିପାରିବେ ଅଲଗା ପଳେଇ ଆସିଲେ। ତେଣୁ ବହୁତ କ୍ରୀଡ଼ା ଅଛି। ତେଣୁ ତାପରେ ଶ୍ଳୋକରେ କୁହାଯାଉଛି, କ୍ଷୌମ ବାସ ପୃଥକଟି ତଟେ ବିଭ୍ରତି ସୂତ୍ରଣ ଧାମ ପୁତ୍ର ସ୍ନେହ ସ୍ମୃତ କୁଚ ଯୁଗଂ ଜାତ କମ୍ପଂ ଚ ଶୁଭ୍ରୁ ରଜ୍ୱାକର୍ଷ ଶ୍ରମଭୁଜ ଚଳତ କଙ୍କଳୌ କୁଣ୍ଡଳେ ଚ ସ୍ୱିନଂ ବକ୍ତ୍ରଂ କବର ବିଗଳିନା କବର ବିଗଳ ମାଳତି ନିର୍ମମନ୍ଥ। ଏଇ ଯେଉଁ ସୁଖଦେବ ଗୋସ୍ୱାମୀ ବହୁତ ଧ୍ୟାନର ସହିତ ଦେଖୁଛନ୍ତି, ବହୁତ ଧ୍ୟାନର ସହିତ। ଏହା ପୂର୍ବ ଶ୍ଳୋକରେ ଏଠି କୁହାଯାଉଛି ଭଗବାନଙ୍କର ମାଆଙ୍କର ରଙ୍ଗ କିଭଳି ଥିଲା, ଦୀପମାଳିକା ଇତ୍ୟାଦି ପଦ୍ମଗନ୍ଧୀ, ସେ ଯେଉଁ ବହୁତ କଥା ଅଛି, ଆମେ ଏତେ ଆଲୋଚନା କରିବା ନାହିଁ। ଏ ଯେଉଁ କ'ଣ ଏଇ ଯେଉଁ ବ୍ୟାଖ୍ୟାକୁ ଟୀକାମାନଙ୍କୁ ସବୁ କହିବା ନାହିଁ, କିନ୍ତୁ ଏଇଠି କେଉଁଠି ଗୋଟେ ରହିଛି ଦେଖୁଥିଲି ମୁଁ, ସେ ମାଆଙ୍କର ରଙ୍ଗ ହେଉଛି, ସାଧାରଣତଃ ସମସ୍ତେ ଜାଣନ୍ତି ଭଗବାନଙ୍କ ମାଆଙ୍କର ରଙ୍ଗ ହେଉଛି ଗୋରି, ଗୋରି ସେ ଥିଲେ, କିନ୍ତୁ ଏଠି ଆମେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାରୁ କହୁଛନ୍ତି ନା ତାଙ୍କର ହେଉଛନ୍ତି, ସିଏ ହେଉଛନ୍ତି ଶ୍ୟାମଳୀ, ଶ୍ୟାମଳୀ ବର୍ଣ୍ଣ ଥିଲା ବୋଲି ବର୍ଣ୍ଣନା କରାଯାଇଛି। ଯାହା ବି ହଉ, କେଉଁଠି କ'ଣ କରାହେଇଛି କି କ'ଣ କହୁଛନ୍ତି, ତେଣୁ ଏଠି ବର୍ଣ୍ଣନା କରାଯାଉଛି, ତାଙ୍କ ସ୍ମରଣ କରୁଛନ୍ତି ଶ୍ୟାମ ବର୍ଣ୍ଣତ୍ୱଂ ଏଠି କୁହାଯାଇଛି, କ୍ରମଦୀପିକାରେ ଏଇଟା ବର୍ଣ୍ଣନା କରାଯାଇଛି, ଏ ହେଉଛି ଶ୍ୟାମବର୍ଣ୍ଣ, ତାଙ୍କର ମାଆଙ୍କର ରଙ୍ଗ ହେଉଛି ଶ୍ୟାମବର୍ଣ୍ଣ। ତେଣୁ ଏଠି କୁହାଯାଉଛି ଧ୍ୟାନ କରୁଛନ୍ତି ଭଗବାନ ଲୀଳା, ଲୀଳା ଗାନରେ ସିଏ ମଗ୍ନ, ଏବଂ ଶୁଣିବା ପାଇଁ ସିଏ ଶୁଣୁତା ନାହାନ୍ତି, ପାନ କରୁଛନ୍ତି ଭଗବାନଙ୍କର ଚରିତ୍ରକୁ ପାନ କରୁଛନ୍ତି, କେତେ ଆନନ୍ଦ। ତେଣୁ ସିଏ ମଧ୍ୟ ମଗ୍ନ ଏଇଭଳି ଭାବରେ, ସେଠି ମଧ୍ୟ ମୁନି ଋଷିମାନେ ଅଛନ୍ତି। ତେଣୁ କହୁଛୁ ଏକଦା ଗୃହ ଦାସ, ଏଇ ସେଇଟା କହିଗଲି, କ୍ଷୌମଂ ବାସ, ବସ୍ତ୍ର ଯେଉଁ ପରିଧାନ କରୁଛନ୍ତି କିଭଳି ଭାବେ ନା କ୍ଷୌମଂ, କ୍ଷୌମଂ କହିଲେ ରେଶମୀ, ରେଶମୀ ବସ୍ତ୍ର ପୃଥୁକଟି ତଟେ, ଟିକେ ମୋଟି ଅଛନ୍ତି ସେ ପୃଥୁକଟି, ପୃଥୁକଟି ତଟେ ବିଭ୍ରତି ସୂତ୍ରଣ ଧାମ, ବିଭ୍ରତି ସୂତ୍ରଣ ଧାମ କହିଲେ ମେଖଳା ସବୁ ବେଲ୍ଟ କ'ଣ ପିନ୍ଧିଛନ୍ତି ସେଇଟା ସବୁ ହଲୁଛି, ମେଖଳା ସବୁ ପିନ୍ଧିଛନ୍ତି ଯେଉଁ ସେଇଟା ହଲୁଛି, ସୂତ୍ରଣାଧୀନ ଏଇ ଚଢ଼ୁଛନ୍ତି ନା ମନ୍ଥନ କରୁଛନ୍ତି, ତେଣୁ ଶରୀର କମ୍ପନ ହେଉଛି, ସବୁ ସବୁ ଦୋଳାୟମାନ ସବୁ ହେଉଛି। ପୁତ୍ର ସ୍ନେହ ସ୍ମୃତ କୁଚ ଯୋଗାଉ, ପୁତ୍ରକୁ ସ୍ମରଣ କରୁଛନ୍ତି, ତାଙ୍କ ଲୀଳାକୁ ସ୍ମରଣ କରୁଛନ୍ତି, ଏତେ ତାଙ୍କ ଭଗବାନଙ୍କର ପୁତ୍ର ସ୍ନେହରେ ଏତେ ବିଭୋର ହେଇଯାଇଛନ୍ତି ଯେ ପୁତ୍ର ସ୍ନେହ ସ୍ମୃତ କୁଚ ଯୋଗାଉ, ତାଙ୍କର ସ୍ତନରୁ କ୍ଷୀର ଚ୍ୟୁତ ହେଉଛି, ମନକୁ ମନ ଆସି କ୍ଷୀର ଆସିଯାଉଛି, କ୍ଷୀର ନିର୍ଗତ ହେଉଛି ସେଥିରୁ, ଯାହାତ କମ୍ପ ଚ ଶୁଭ୍ରୁ, ଶରୀରରେ କମ୍ପ ଯାହାତ ହେଉଛି ଶୁଭ୍ରୁ, ବହୁତ ତାଙ୍କର ଭ୍ରୁଲତା ଯେଉଁ ରହିଛି ବହୁତ ସୁନ୍ଦର ଦେଖିବା ପାଇଁ ଭଗବାନଙ୍କର ମା। ତେଣୁ ରଜ୍ୱାକର୍ଷ, ଏ ଯେଉଁ ରଜୁ ଆକର୍ଷଣ ଏପର୍ଷଣ କରୁଛନ୍ତି, ଶ୍ରୀମତ୍ ଭୁଜ ଭଗବାନ ମାଆଙ୍କର ଶ୍ରୀମତ୍ ଭୁଜ ବହୁତ ସୁନ୍ଦର ଭୁଜ ରହିଛି, ଭୁଜ ଚଳତ କଙ୍କଳୁ, ଏଇଭଳି ଭାବରେ ଯେତେବେଳେ ମନ୍ଥନ କରୁଛନ୍ତି କଙ୍କଣ ସବୁ ଯେଉଁ ଲଗାଇଛନ୍ତି ସେ ମଧ୍ୟ ଗୀତ ଗାନ କରୁଛନ୍ତି ସମସ୍ତେ ସେଠିକାର ସବୁ ହେଉଛି, ଇଏ ହେଉଛି ଅଧ୍ୟୟ ବସ୍ତୁ, ଆମେ ଭୌତିକ ଭଳି ଚିନ୍ତା କରିବା ନାହିଁ, ଏସବୁ ଦିବ୍ୟ। ଏଠି କଙ୍କଣମାନେ ମଧ୍ୟ ତାଙ୍କର ରହିଛି, ସେମାନଙ୍କର ମଧ୍ୟ କ'ଣ ଯାହାକୁ କହନ୍ତି ତାଙ୍କର କ'ଣ ଯାହାକୁ କହନ୍ତି କନସିୟସନେସ୍ ବା ତାଙ୍କର ଚେତନା ରହିଛି, ସେମାନେ ମଧ୍ୟ ଚିନ୍ତା କରୁଛନ୍ତି, ନୁହେଁ ଇଏ ଆମର କଙ୍କଣ ଭଳି, ଏସବୁ ତାଙ୍କର ସବୁ ହେଉଛି ଦିବ୍ୟ। ସେମାନେ ମଧ୍ୟ ଗୀତ ଗାନ କରୁଛନ୍ତି ମାଆଙ୍କର ସହିତ ମିଶିକିରି, ସେମାନେ କୀର୍ତ୍ତନ କରୁଛନ୍ତି, ଚଳ କଙ୍କଣ ଯେଉଁ ଛଣ ଛଣ ହେଉଛି ଶବ୍ଦ ହେଉଛି, ସେଥିରେ ମଧ୍ୟ ସେମାନେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। କୁଣ୍ଡଳେ ଚ, କୁଣ୍ଡଳ ଯେଉଁ ରହିଛି ସିଏ ମଧ୍ୟ ଦୌଡ଼ୁଛି, ଦୋଳାୟମାନ ହେଉଛି ଭଗବାନ, କେତେ ମଗ୍ନରେ ଧ୍ୟାନରେ ସେ ଦେଖୁଛନ୍ତି, ଲୀଳାକୁ ବର୍ଣ୍ଣନା କରୁଛନ୍ତି। ଏ ଭିଡ଼ିଓ ଗୋଟେ ଭିଡ଼ିଓ ଭଳି ହେଇଯାଉଛି, ତାଙ୍କର କୁଣ୍ଡଳ ଦୋଳାୟମାନ ହେଉଛନ୍ତି। ଏଇଭଳି ଭାବରେ ଛିନ୍ନ ବକ୍ତ୍ରଂ, ବକ୍ତ୍ରଂ କହିଲେ ମୁଖ ଯେଉଁ ରହିଛି ତା ଦେହରେ ସବୁ ଝାଳ ଆସିଯାଉଛି, ଛିନ୍ନ ଝାଳ ଆସିଯାଉଛି। ତେଣୁ ସେ ଯେଉଁ ତାଙ୍କର ମୁଖ ଆହୁରି ଦୀପକ ଲାଗିଛି, ସେଠି ଛୋଟ ଦୀପଟେ ଲାଗିଛି, ତା ଦେହରେ ଏଇ ଯେଉଁ ଝାଳ ସବୁ ଆସୁଛି ଶରୀରରେ, ଯେଉଁ ଘର୍ମ ଯେଉଁ ଆସୁଛି ବା ଝାଳ ଝାଳ ଆସୁଛି ମୁଖରେ, ଆହୁରି ତାଙ୍କ ମୁଖ ଆହୁରି ସୁନ୍ଦର ଦେଖାଯାଉ। ଶୂନ ବକ୍ତ୍ରମ୍ କବର ପିଗଳନ, କବରରେ ଯେଉଁ ରହିଛି ବେଣୀରେ ଯେଉଁ ରହିଛି କ'ଣ ନା ଯେଉଁ ମାଳତୀ, ମାଳତୀ ସବୁ ପୁଷ୍ପ ରହିଛନ୍ତି, ଏସବୁ ନିର୍ମମନ୍ଥ, ସେସବୁ ମଧ୍ୟ ତଳକୁ ଖସି ଯାଉଛି ଏ ଯେଉଁ ଶ୍ରମ ଫଳରେ ସବୁ ଦୋଳାୟମାନ ହେଉଛି। ତେଣୁ ସିଏ ମଧ୍ୟ ଆସ୍ତେ ଆସ୍ତେ ଖସିଯ, କେତେ ଜଣ ଆଚାର୍ଯ୍ୟ କେତେ କ'ଣ ଟିକା ସବୁ କହିଛନ୍ତି। ତେଣୁ ଏଠି କୁହାଯାଉଛି କେତେ ଜଣ ହରିଶ୍ୱରୀ ବିଶେଷ ଭାବରେ ବହୁତ ସବୁ ଦେଇଛନ୍ତି ସୁନ୍ଦର ଭାବରେ। ସେ କହୁଛନ୍ତି ଭଗବାନଙ୍କର ମା, ମୁଁ ତାଙ୍କର ମଥାରେ ରହିବି କହିକି ସେ ତଳକୁ ପଡ଼ିଯାଉଛନ୍ତି, ପାଦପଦ୍ମ ପାଖରେ ରହିବି କହିକି ତଳକୁ ପଡ଼ିଯାଉଛନ୍ତି। ଏଇଭଳି ଭାବରେ ବହୁତ କଥା ରହିଛି, ଆମେ ସଂକ୍ଷେପରେ ସବୁ କହୁଛେ। ମୁଁ ତ ଗୋଟିଏ ଦିନରେ କହିଦେଇଥାନ୍ତି, କିନ୍ତୁ ଭଗବାନଙ୍କର ଇଏ ଆସିଲା ପ୍ରେରଣା, ଭଗବାନ ମୋତେ ଚାହୁଁଛନ୍ତି ବିସ୍ତାର ଭାବେ ଶୁଣିବା ପାଇଁ, ଆମର ପ୍ରେରଣା ଆସିଲା। ତେଣୁ ମୁଁ ଆଉ ସେ ଯେଉଁ ଅନ୍ୟ ସବୁ ଯେମିତି ଆଜି ପର୍ଯ୍ୟନ୍ତ କହିକି ଆସୁଥିଲି ସବୁ, ଆମର ଗୋଟେ ଚାଲିଥିଲା ଗିଅର ଚାଲିଥିଲା, ସେଇ ଗିଅର ଚାଲିଛି ପ୍ରତିଦିନ ଗୋଟେ ଗୋଟେ ଅଧ୍ୟାୟ ଚାଲିଯାଉଥିଲା, କିନ୍ତୁ ଏଇଠି ବ୍ରେକ୍ ହେଇଗଲା, ଭଗବାନ ବ୍ରେକ୍ ଦେଇଦେଲେ। ଭଗବାନ ଚାହିଁଲେ ନା ଟିକେ ଏଇଟାକୁ ବିସ୍ତାର ଭାବରେ କୁହ, ମୋର ଲୀଳା ଭଗବାନଙ୍କ ଲୀଳା ଏଠୁ ମୁଖ୍ୟ, ଭାଗବତଙ୍କର ମୁଖ୍ୟ ହେଉଛି ଏଇଟା ଦଶମ ସ୍କନ୍ଧ। ଏଇ ଦଶମ ସ୍କନ୍ଧ ଶୁଣିବା ପାଇଁ ବା ପାଠ କରିବା ପାଇଁ ଜଣଙ୍କର ଯୋଗ୍ୟତା ହେଉଛି, ସବୁ ନବମ ସ୍କନ୍ଧ ପର୍ଯ୍ୟନ୍ତ ପାଠ କଲେ ଦଶମ ସ୍କନ୍ଧକୁ ସେ ଶୁଣିପାରିବେ ବା ପଢ଼ିପାରିବେ ବା କହିପାରିବେ। ତେଣୁ ଆମର ହେଇଯାଇଛି ନବମ ସ୍କନ୍ଧ ପର୍ଯ୍ୟନ୍ତ, ତେଣୁ ଦଶମ ସ୍କନ୍ଧ ଆଉ ଏତେ ଗିଅର ଲଗେଇବା ଦରକାର ନାହିଁ, ଧୀରେ ଧୀରେ ଚାଲିବ, ଗୋଟିଏ ଗୋଟିଏ ଶ୍ଳୋକ ଆଲୋଚନା ହେବ, କଥା ଚାଲିଛି, ଆମର କିଛି ଅସୁବିଧା ନାହିଁ। ତେଣୁ ଏଇଭଳି ଭାବରେ ଭଗବାନ ତାଂ ସ୍ତନ୍ୟ କାମାସାଧ୍ୟ ମଥନନ୍ତି ଜନନୀ ହରି ଗୃହୀତ୍ୱାଧନି ମନ୍ଥାନ୍ୟସଧେତ୍ ଚିମାବହନ୍। ଭଗବାନ ଆଉ ରହିପାରିବେ ଯେଉଁଠି ତାଙ୍କର ଭକ୍ତ କଥା କହୁଛନ୍ତି, ଭଗବାନ ସେଇଠି ଆସି ଉପସ୍ଥିତ ହୋଇଯିବେ। ତେଣୁ ତାଙ୍କର ସ୍ତନ୍ୟ କାମ ଯାହା ଥିଲା, ସ୍ତନ୍ୟ ପ୍ରିୟ ଭୋକ ହେଲା, ତାଙ୍କ କ୍ଷୁଦା ହେଲା, ଆତ୍ମାରାମ ହେଲେ ବୋଧେ ତାଙ୍କ ବିଭୁକ୍କୁ, ଯେ ତାଙ୍କର ଭଗବାନ ତାଙ୍କ ଭକ୍ତ ପାଇଁ ସବୁକିଛି ତ୍ୟାଗ କରିଦିଅନ୍ତି ଐଶ୍ୱର୍ଯ୍ୟ। ଭଗବାନଙ୍କର କ୍ଷୁଦା ନାହିଁ, କିନ୍ତୁ ଆଜି ତାଙ୍କ କ୍ଷୁଦା ହେଲା, ଏସବୁ ଦେଖାଉଛନ୍ତି ଭୃତ୍ୟ ବତ୍ସତା, ଭଗବାନଙ୍କର ତାଙ୍କର ଭୃତ୍ୟ ଭକ୍ତ ଯେଉଁମାନେ ତାଙ୍କର ଭୃତ୍ୟ, କିନ୍ତୁ ତାଙ୍କର ସେ ବର୍ଷ ହୋଇଯାଉଛନ୍ତି, ତାଙ୍କର ବର୍ଷ ହୋଇଯାଉଛନ୍ତି, ଏଇଟାକୁ ଦେଖେଇବେ। ଆ ପରେ ସବୁ କୁହାଯିବ ଏସବୁ ଏସବୁ ତାଙ୍କର ଐଶ୍ୱର୍ଯ୍ୟକୁ କିଭଳି ତ୍ୟାଗ କରୁଛନ୍ତି ଏସବୁ ଦେଖିବା। ଏଇଠୁ ଆରମ୍ଭ ହେଲା ତାଙ୍କ ସ୍ତନ୍ୟ କାମ, ଭଗବାନ ପାଇଁ କ୍ଷୁଦା ଅଛି ନା କ'ଣ, ଭଗବାନ ଶରୀର ଆମ ଭଳି କିଛି ଘଣ୍ଟା ନ ଖାଇଲେ ଆମେ ରହିପାରିବା ନାହିଁ, ତାଙ୍କର ହେଉଛି ଦିବ୍ୟ। କିନ୍ତୁ ସ୍ତନ୍ୟ କାମ ଇଏ ଦେଖାଉଛନ୍ତି ଭଗବାନର ଭକ୍ତ ବତ୍ସଳତା, ସ୍ତନ୍ୟ କାମ ଆସାଧ୍ୟ, ତେଣୁ ଆସିଗଲେ ଆସିକରି ମଥନନ୍ତି ଜନନୀ ଘର ଦେଖିଲେ, ଆମର ଶ୍ରୀ ସୁମନ୍ଦ ରାଧା ଗୋବିନ୍ଦ ସେ ମହାରାଜ କହୁଥିଲେ ଭଗବାନ ଉଠିକି କାନ୍ଦିବା ଆରମ୍ଭ କରିଦେଲେ, ମା ସବୁବେଳେ ପାଖରେ ଥାନ୍ତି ଆଜି ନାହାନ୍ତି, ମା ନାହାନ୍ତି ଯେଉଁ କାନ୍ଦିବା ଆରମ୍ଭ କରିଦେଲେ, ଆଖିକି ମନ୍ତି ମନ୍ତିକିରି କିରି ଆସି ପହଞ୍ଚିଗଲେ, ଦେଖିଲେ ମା ନାହାନ୍ତି, ଶବ୍ଦ ଶୁଭୁଛି ଗୁଣୁ 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 ହେଉଛି, କାର୍ଯ୍ୟ ଝଣଝଣ ଶବ୍ଦ ଶବ୍ଦ ସବୁ ଭୋର ଭୋରୁ ସବୁ ନିସ୍ତବ୍ଧ, ଟିକିଏ ସାମାନ୍ୟ ସାଉଣ୍ଡ ହେଲେ ସବୁ ଶୁଭିବ। ତେଣୁ ଭଗବାନ ସେ ତାଙ୍କୁ କ'ଣ ଅସ ରହିଛି, ତେଣୁ ଶୁଣୁଛି ସେଣୁ ସେ ଆସି ପହଞ୍ଚିଗଲେ ତାଙ୍କ ସ୍ତନ୍ୟ କାମ ମାଛନ୍ତି ଜନନୀ ହରି ଦେଖିଲେ, ଯେ ହରି ହରି କୁହାଗଲା, ମା ଦେଖିଦେଲେ ହରି ମଥୁନନ୍ତି, ମା ଦେଖିନାହାନ୍ତି, ମା ଦେଖିନାହାନ୍ତି, କିନ୍ତୁ ହରି ବୋଲି ଶବ୍ଦ ବ୍ୟବହାର କରାଗଲା। ସୁଖଦେବ ଗୋସ୍ୱାମୀ କହୁଛନ୍ତି ହରି ସମସ୍ତଙ୍କ ଏ ଲୀଳାକୁ ସମସ୍ତ ମନକୁ ହରଣ କରିବେ, ହରି ସିଏ ଏଭଳି ଲୀଳା, ତେଣୁ ମଥୁନାହାନ୍ତି ଜନନୀ ହରି, ଜନନୀ ଜନନୀ କହିଲେ ଭଗବାନ ଚିନ୍ତା କରୁଛନ୍ତି, ମୋର ଜନନୀ ମୋର ଜନନୀ, ଭଗବାନଙ୍କର କି ଜନନୀ ଅଛି, ଭଗବାନ ସମସ୍ତଙ୍କର ମା ତାହମ ପିତା ସମସ୍ତ ଜଗତ ମାତା ଧାତା ପିତା ମହା ଶ୍ରୀ ସୀତାରାମ ରକ୍ଷ୍ମଣ ହନୁମାନ ଯୋଉ କି ସେ ସମସ୍ତର ପିତା ସେ ସମସ୍ତର ମାତା କିନ୍ତୁ ଭଗବାନ ଚିନ୍ତା କରୁଛନ୍ତି ମୋର ଜନନୀ ତେଣୁ ତାଙ୍କର ଯେଉଁ ଭାବନାଟାକୁ ସୁଖଦେବ ଗୋସ୍ୱାମୀ ପ୍ରକାଶ କରୁଛନ୍ତି ନଥନିଂ ଜନନୀ ହରି ହରି ଚିନ୍ତା କରୁଛନ୍ତି ଏଇଭଳି ଭାବରେ ମଥନନ୍ତି ମା ଆଉ ଦେଖୁନାହାନ୍ତି ମା ତାଙ୍କର ରହିଛନ୍ତି ମଗ୍ନ ରହିଛନ୍ତି ପୁଅ ପୁଅ କାନ୍ଦିବା ଶବ୍ଦ ବି ଶୁଭୁନି ତାଙ୍କର ଚାଲିଛି ଘର 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 ଶବ୍ଦ ଶୁଭୁଛି ନା ଘୋଡ଼ା ଚାଲିଛି ଘହି ବିରାଟ ବଡ଼ ହାଣ୍ଡି ଗୋଟେ ରହିଛି ଜଣେ କହୁଥିଲେ 25 କେଜି ରହିଥିବ 25 କେଜି ସେଠି ଚାଲିଥିଲା 25 କେଜିର ଦହି ମନ୍ଥନ ଚାଲିଥିଲା 25 କେଜି ଶବ୍ଦ ହେଉଛି ଆଉ କିଛି ଶୁଭ ତାଙ୍କୁ ସେ ତ ମଗ୍ନ ରହିଛନ୍ତି କୃଷ୍ଣଙ୍କ ଲୀଳାରେ ପାହାଳ ଚରିତ୍ର ସ୍ମରଣ କରୁଛନ୍ତି ଗାନ କରୁଛନ୍ତି ଏଇଭଳି ଭାବରେ ମନ୍ଥନ କରୁଛନ୍ତି ତେଣୁ ଭଗବାନ ଦେଖିଲେ ହରି ଦେଖିଲେ ମଥନାନ୍ତି ମୋ ପାଇଁ ଏଇସବୁ କରୁଛନ୍ତି ଦହି ମନ୍ଥନ ହେଉଛି ତେଣୁ ଗୃହୀତ ଦଧି ମନ୍ଥାନମ୍ ଦଧି ମନ୍ଥ ଯେଉଁ ଦଧି ଭାଣ୍ଡକୁ ଭଗବାନ ଗ୍ରହଣ କରିଦେ ହାତରେ ଧରିଦେଲେ ହାତରେ ଧରିଦେଲେ ଗୃହୀତ ଦଧି ମନ୍ଥାନମ୍ କାହିଁକି ମାଆଙ୍କର ଦୃଷ୍ଟିକୁ ଆକର୍ଷଣ କରେ ମା ଦେଖୁନାହାନ୍ତି ମୋତେ କୃଷ୍ଣ ସେଠି ଠିଆ ହେଇଛନ୍ତି ମା ଦେଖୁନାହାନ୍ତି ତାଙ୍କୁ ସେ ରହିଛନ୍ତି ସେଠି ରହିଛି କୃଷ୍ଣଙ୍କ ଲୀଳା ଚାଲିଛି ବ୍ୟସ୍ତ ରହିଛି ସେଥିରେ ଚାଲିଛି ହଁ ପୁଅ ଆସିଗଲାଣି କାନ୍ଦନ କ୍ରନ୍ଦନ କରୁଛି ସେସବୁ ସେ ଶୁଣିପାରୁନାହାନ୍ତି ତେଣୁ ଏଇଟାକୁ ଧରିଦେଲେ ନେଷଧେତ୍ ପ୍ରୀତି ମା ଆବହନ ଯେତେବେଳେ ଧରିଦେଲେ ନିଷେଧ କରିଦେ ବ୍ରେକ୍ ଲାଗିଗଲା ବ୍ରେକ୍ ଲାଗିଗଲା ଆମର କଥାରେ ମଧ୍ୟ ବ୍ରେକ୍ ଲଗାଇଦେଲେ ଭଗବାନ ଆମେ ଚାଲିଥିଲୁ ବହୁତ ସ୍ପିଡ଼ରେ 5th ଗିଅର୍ ଚାଲିଥିଲା ଗାଡ଼ି ଆମେ କହୁଥିଲୁ 4-5 ମିନିଟ୍ ଭିତରେ ସାରିଦେବା ବୋଲି କଥା ସବୁ କିନ୍ତୁ ଭଗବାନ ବ୍ରେକ୍ ଲଗାଇଦେଲେ ହଁ ଗୋଟେ ଗୋଟେ କରି କହ ଭଗବାନଙ୍କ ଇଚ୍ଛା ତେଣୁ ଭଗବାନ ଏଠି ବ୍ରେକ୍ ଲଗେଇ ନେଷଧେତ୍ ବନ୍ଦ କରିଦେ ହାତରେ ଧରିଦେଲେ ପ୍ରୀତିମା ବହନ ଧରିଦେଲେ ଯେତେବେଳେ ମା ଦେଖିଲେ କ'ଣ ବନ୍ଦ ହେଇଗଲା ଦେଖିଲା ବେଳକୁ ଆରେ ପୁଆ ଧରି ସାରିଲାଣି ହଁ ପୁଅକୁ ଦେଖି ପ୍ରୀତିମା ବହନ ବହୁତ ଆନନ୍ଦିତ ହେଇଗଲେ ବନ୍ଦ କରିଦେଲେ ବୋଲି ତାଙ୍କ ମନ ଦୁଃଖ ହେଲା ନାହିଁ ପ୍ରୀତିମା ବହନ ତାଙ୍କ ପ୍ରେମ ବିଗଳିତ ହେଇଗଲା ପ୍ରୀତିମା ବହନ ପ୍ରୀତିମା ବହନ ଏଠି ଆତ୍ମାରାମତ୍ୱେ ବି ବିମୁଖ୍ୟା ଭଗବାନଙ୍କ ସ୍ତନ୍ୟ କାମ ଯେଉଁ କୁହାଗଲା ଭଗବାନଙ୍କର କ'ଣ କ୍ଷୁଧା ଅଛି ସେ କିଛି ନ ଖାଇଲେ ମଧ୍ୟ ତାଙ୍କର ଆବଶ୍ୟକତା ନାହିଁ ଖାଦ୍ୟ ବର୍ଣ୍ଣନା କରାଯାଇଛି ଯେଉଁ ଭଗବାନ ଦ୍ୱାରକାରେ ଯେଉଁ ଲୀଳା ହେବ ଦ୍ୱାରକା ଲୀଳା ସବୁ ଆମେ ଶୁଣିବା ସେଠି ସବୁ ରହିଛି ଯେଉଁ ସଭା ରହିଛି ସେ ସଭାରେ ଯିଏ ପ୍ରବେଶ କରିବ ତାଙ୍କର କ୍ଷୁଧା ହେବ ନାହିଁ ଯିଏ ପ୍ରବେଶ କରିବ 6ଟି 6ଟା 9 ସେଠି ନାହିଁ କ୍ଷୁଧା ତୃଷା ଏସବୁ କିଛି ନାହିଁ ନାହିଁ ତାଙ୍କର ସୂଚନା ଇତ୍ୟାଦି ଏସବୁ ନାହିଁ ବାର୍ଦ୍ଧକ୍ୟ ଏସବୁ ଉଭୟ ହେଇଯିବ ସେଠି ପଶିଲା ମାନେ ସେ ଯେଉଁ ସଭା ରହିଛି ଆଉ ଭଗବାନଙ୍କର କିନ୍ତୁ ଇଏ ତାଙ୍କର ଭକ୍ତବତ୍ସଳତା ପରେ କହିବେ ସେଇ ଶ୍ଳୋକଟି ଆସିବ ଏବଂ ଦର୍ଶାଉଛନ୍ତି ଏଇଟାକୁ ସମସ୍ତଙ୍କୁ ଦେଖାଉଛନ୍ତି ଏ ଲୀଳା କରିବାର ଉଦ୍ଦେଶ୍ୟ ହେଉଛି ଏଇଟା ସମସ୍ତଙ୍କୁ ଦେଖାଉଛନ୍ତି ତୁମେ ମଧ୍ୟ ଭଗବାନଙ୍କୁ ଏଇଭଳି ଭାବରେ କରିପାରିବ ପ୍ରେମ କରିପାରିବ ଏବଂ ସନ୍ଦର୍ଶିତା ଶବ୍ଦ ଆସିବ ଏଇଟାକୁ ଦେଖାଉଛନ୍ତି ସେ ଅନ୍ୟମାନଙ୍କୁ ଯେଉଁମାନେ ଭଗବାନ ଭକ୍ତ ହେବେ ସେମାନେ ମଧ୍ୟ ଏଇଭଳି ଭାବରେ ଭଗବାନଙ୍କ ସହିତ ପ୍ରେମର ଆଦାନ ପ୍ରଦାନ କରିପାରିବେ ଏଇଟାକୁ ଦର୍ଶାଉଛନ୍ତି ଭଗବାନ ତାଙ୍କର ସବୁକିଛି ଐଶ୍ୱର୍ଯ୍ୟକୁ ତ୍ୟାଗ କରିଦେଉଛନ୍ତି ଆତ୍ମାରାମତ୍ୱ ବି ବିମୁଖ୍ୟା ଆତ୍ମାରାମ ସେ ତାଙ୍କର କ୍ଷୁଧା ନାହିଁ କିନ୍ତୁ ସେ ବିମୁଖ୍ୟା କ୍ଷୁଧା ହେଉଛି ତାଙ୍କର ଇଏ ଗୋଟେ ଐଶ୍ୱର୍ଯ୍ୟ ତ୍ୟାଗ ଭକ୍ତ ପାଇଁ ସବୁକିଛି ସେ ତ୍ୟାଗ କରିବେ ତେଣୁ ତାଙ୍କ ସ୍ତନ୍ୟ କାମ ମଥନତି ଜନନୀ ହରିମ ଗୃହୀତ ପ୍ରୀତି ମା ବହନ ଭଗବାନ ମା ଯେତେବେଳେ ଦେଖିଲେ ପୁଅ ଏଇଭଳି ଭାବରେ ଧରିଦେଇଛି ତାଙ୍କ ଆନନ୍ଦ ପ୍ରୀତି ବଢ଼ିଗଲା ପୁଅକୁ ଦେଖିଦେଲେ ଯାହା ଚିନ୍ତା କରୁଥିଲେ ଯାହା ବିଷୟରେ ଚିନ୍ତା କରି ଧ୍ୟାନ କରୁଥିଲେ ସିଏ ସ୍ୱୟଂ ଉପସ୍ଥିତ ଆଉ ତାଙ୍କ ପ୍ରୀତି ଆସିଗଲା ପ୍ରୀତି ମା ବହନ ବଢ଼ିଗଲା ପ୍ରୀତି ତେଣୁ କ'ଣ କଲେ ତମ ଅଙ୍କମାରୁଢ଼ ମପାୟତ ସ୍ତନଂ ତେଣୁ ଭଗବାନ କ'ଣ କଲେ ଖାଲି ଧରିକି ରହିଲେ ନାହିଁ ସେ ତମ ଅଙ୍କମାରୁ ତାଙ୍କର ଯଶୋଦାଙ୍କର ଅଙ୍କ କୋଳକୁ ଆସି ପହଞ୍ଚିଗଲେ ଆରୁଢ଼ ଆସି ପହଞ୍ଚିଗଲେ ଶିଶୁମନ୍ଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି ଗୋଟେ ପାଦ ପକାଇଲେ ସେ ଯେଉଁ ଦହି ହାଣ୍ଡି ରହିଛି ତା ଉପରେ ଗୋଟେ ପାଦ ପକାଇ ଆଉ ଗୋଟେ ପାଦ ପକାଇଦେଲେ ମାଆଙ୍କର କୋଳରେ ତା ଅଙ୍କ ମାରୁଢ଼ ଅପାୟତ ସ୍ନାନ ନିଜେ ସ୍ନାନ ପାନ କରିବା ପାଇଁ ଆରମ୍ଭ କରିଦେଲେ ନିଜେ 3 ବର୍ଷର ବାଳକ ନିଜେ ସବୁ ବ୍ୟବସ୍ଥା କରିକି ସ୍ତନ୍ୟପାନ କରିବା ପାଇଁ ଯାଉଛନ୍ତି, ପାନ କଲେ, ସ୍ତନ୍ୟପାନ କଲେ, ବହୁତ କ୍ଷୁଧା, ବହୁତ ଭୋକ ଲାଗୁଛି, ଯଦି ଆମେ ଜଣେ ଯଦି ବହୁତ ଭୋକ ଲାଗୁଛି, ଏଠି ବହୁତ ଭୋକ ଲାଗୁଛି, ସେ କ'ଣ ହେବ, ଯେତେ ଯାହା ସବୁ ଗିଳି ପକେଇବ ସବୁ, ଭଗବାନ ସେଇଭଳି ଭାବରେ ବହୁତ ଆତୁର ହେଇକିରି, ବହୁତ କ୍ଷୁଧିତ କ୍ଷୁଧାର୍ଥ ହେଇକିରି ସ୍ତନ୍ୟପାନ କରୁଛନ୍ତି। ସ୍ନେହ ସ୍ମୃତଂ, ଇଏ ତ ତାଙ୍କର ସ୍ତନରୁ କ୍ଷୀର ଆପେ ଆପେ ବହି ଯାଉଥିଲା, ଇଏ ଭଗବାନ ଆସି ପହଞ୍ଚିଗଲେ ତାଙ୍କୁ ଆଉ ପିଇବା ପାଇଁ ଆଉ କିଛି ଅସୁବିଧା ହେବ ନାହିଁ। ସ୍ନେହ ସ୍ମୃତ ସସ୍ମିତ ମିକ୍ଷତି ମୁଖମ, ତେଣୁ ମା ତାଙ୍କୁ ଦେଖୁଛନ୍ତି, ତାଙ୍କ ମୁଖକୁ ଦେଖୁଛନ୍ତି, ସ୍ତନ୍ୟପାନ କରୁଛନ୍ତି ପୁଅ, ତାଙ୍କ ମୁଖକୁ ଦେଖୁଛନ୍ତି, ସସ୍ମିତ ମିକ୍ଷତି ମୁଖମ, ମା ଦେଖୁଛନ୍ତି, ପୁଅ ବି ଦେଖୁଛି ମାଆଙ୍କର ମୁଖକୁ। ଏ ଦୁଇଟି ସଂସ୍କୃତ ଶବ୍ଦ ଏଭଳି ରହିଛି, ଗୋଟିଏ ମିନିଂ ହେବନି, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ଇକ୍ଷତି ମୁଖମ, ବିଶେଷ ଭାବରେ ଯଶୋଦା ଦେଖୁଛନ୍ତି ତାଙ୍କର ମୁଖ, ପୁଅର ମୁଖକୁ ଦେଖୁଛନ୍ତି, କିନ୍ତୁ ଏହି ସମୟରେ କ'ଣ ହେଲା ନା, ଅତୃପ୍ତ ମୃତ୍ସୁଜ ଜବେନ ସାହାଯ୍ୟ, ଆ ପୂର୍ବରୁ କ'ଣ ହେଇଛି ନା, ଗତକାଲି ତା ପୂର୍ବ ଦିନ ସେ ଯେଉଁ ରହିଛି ତାଙ୍କର ଛଅ ସାତଟା ନା କେତେଟା ରହିଛି, ଛଅ ସାତଟା ତାଙ୍କର ଏଇ ପନ୍ଦୁଆଗନ୍ଧା ଗାଭୀ ରହିଛି, ଛଅ ସାତଟା ସପ୍ତାହଟା, ସାତଟା ଆଠଟା କୁହାଯାଇଛି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ସାତ ଆଠଟା ଗାଭୀ ଅଛି ପଦ୍ମ, ତାଙ୍କର ସେ ଗାଭୀରେ ସବୁ ପଦ୍ମଗନ୍ଧା ସୁଗନ୍ଧି ଆସୁଥିବ, ସେମାନେ ସେଇଭଳି ଭାବରେ ଚାରା ଖାଉଥିବେ, ଘାସ ଖାଉଥିବେ, ସେ ସବୁ ସୁଗନ୍ଧି ସବୁ ପଦାର୍ଥ ସେ ଖାଉଥିବେ, ସେଇଥିପାଇଁ କ୍ଷୀରଟା ମଧ୍ୟ ସୁଗନ୍ଧି ଆସୁଛି। ସେହି ଗାଈକୁ କ୍ଷୀରକୁ ରଖିଥିଲେ, ସେଇଟା ବର୍ତ୍ତମାନ ଚୁଲିରେ ବସେଇଛନ୍ତି, ଚୁଲିରେ ବସିଛି, ଏଣେ ଚାଲିଛି ଗଦି ମନ୍ଥନ ଚାଲିଛି, ଏଠି ସବୁ ବହୁତ ରହିଛି, ଏହାର ବହୁତ ଗୁଢ଼ ତାତ୍ପର୍ଯ୍ୟ ସବୁ ରହିଛି, ଆମେ ଏତେ ଆଲୋଚନା କରିବା ନାହିଁ, କିନ୍ତୁ ଇଏ ଯେଉଁ ଦେଖିଲେ ମା ସ୍ତନ୍ୟପାନ କରୁଛି, ମାଆଙ୍କର ସ୍ତନ୍ୟ କେବେ ବନ୍ଦ ହେବ ନାହିଁ, ଇଏ ଯେଉଁ ପ୍ରାକୃତ ଜଗତର କଥା, ନୋ ଲିମିଟ୍ ବିଭୁ, ସିଏ ଅନଲିମିଟେଡ୍ ଅନନ୍ତ, ସିଏ ମାଆଙ୍କର ସ୍ତନ୍ୟ କେବେ ସରିଯିବ ନାହିଁ, ଆଉ ପୁତ୍ରଙ୍କର କ'ଣ ଯେଉଁ ପିଇବାଟା ପେଟ ଭରିଯିବ ନାହିଁ, ଯେତେ ପିଇଲେ ମଧ୍ୟ ଚାଲୁଥିବ, ଏଇଭଳି ଭାବେ ଯେତେବେଳେ ଚାଲିଛନ୍ତି, ସବୁ କ୍ଷୀର ସବୁ ବସିଛନ୍ତି, ସେମାନେ ମଧ୍ୟ ତାଙ୍କର ଚେତନା ରହିଛି, ସେମାନେ ଚିନ୍ତା କଲେ ଆମର ଗଲା ଜୀବନ ବେକାର ହେଇଗଲା, ଆମେ ଯେଉଁ ତପ୍ତ ହେଉଛୁ ଏଠି କ୍ଷୀରରେ ନିଆଁରେ ସବୁ ଆମେ ବସିକିରି ତପ୍ତ ହେଉଛୁ, ଆମର ତପସ୍ୟା ବେକାର ହେଇଯିବ, ସେ ବନ୍ଦ ହେବ ନାହିଁ, ତେଣୁ ମାଆଙ୍କର ଦୃଷ୍ଟିକୁ ଆକର୍ଷଣ କରିବା ପାଇଁ ସେଇଟା ଉତ୍ତରି ପଡ଼ିଲା, ଆତ୍ମହତ୍ୟା କରିବା ପାଇଁ ସେମାନେ ଚେଷ୍ଟା କଲେ, ଏଇଭଳି ଲୀଳା, ଯେତେବେଳେ ଶବ୍ଦ ହେଲା ସେତେବେଳେ ମା ଦେଖିଲେ, ଆରେ କ'ଣ ଶବ୍ଦ ହେଲା, ଦେଖିଲା ବେଳକୁ ହେ, ତେଣୁ ଅତୃପ୍ତ ମୁଁ ପୁଅ ତୃପ୍ତି ହେଇପାରି ନାହିଁ, ଅତୃପ୍ତ ସେ ଚାହୁଁନାହାନ୍ତି ମା ଚାଲିଯାଆନ୍ତି, କିନ୍ତୁ ଜବରଦସ୍ତି ମା ତାକୁ କାଢ଼ିଦେଲେ, ଜବରଦସ୍ତି ଛାଡ଼ିଦେଲେ, ଅତୃପ୍ତ ଅତୃପ୍ତ ମୁତ୍ସୃଜ ଜବେନ, ତାକୁ ନେଇକିରି ତଳେ ରଖିଦେଲେ, ରଖିଦେଇକି ଜବେନ ଖୁବ ଜୋରରେ ଗଲେ, କ୍ଷୀର ପଡ଼ିଗଲା, ନଷ୍ଟ ହେଇଯିବ, କ୍ଷୀର ପଡ଼ିଗଲା, ସବେନ ସା ଜୟା, ତେଣୁ ସିଏ ଯଶୋଦା ଗଲେ ସେଠିକି, ଉତ୍ସିଚ ମାନେ ପୟସୀ ଦଧିସ୍ତ୍ରୀତେ, ସେ ଯେଉଁ ଚୁଲିରେ ଯେଉଁ ରହିଛି କ୍ଷୀର ରହୁଛି, ସିଏ ଯେତେବେଳେ ପଡ଼ିଯାଉଥିଲା ମା ଜଣେ ଆଚ୍ଛା ଯୋଗ, ଯେତେବେଳେ ମା ଯେତେବେଳେ ଦୌଡ଼ିଗଲେ ସେତେବେଳେ ସେ ଆପେ ଆପେ ସମାନ ଲେବୁଲକୁ ଆସିଗଲା, ମାଆଙ୍କର ଯେଉଁ ଇଏରେ ସେବାରେ ମୁଁ ବାଧା ଦେଲି, ଏଇଟା ନିଜକୁ ସେ ଲଜ୍ଜା ଭାବିକିରି ସେ ନିଜେ ପୁଣି ଆସିଗଲା, ସମାନ ହେଇଗଲା, ଏମାନେ ସବୁ ପ୍ରାକୃତ କଥା, ଏ ପ୍ରାକୃତ ଭଳି ନୁହଁ, ଆମେ ସବୁବେଳେ ପ୍ରାକୃତିକ ଚିନ୍ତାରେ ରହିଛେ, ଆମେ ଚିନ୍ତା କରିବା କ'ଣ ପାଣି ପକେଇବା କି କ'ଣ ଫୁଙ୍କିବା କ'ଣ କରିବା, ନା ସେ ଗଲା ମାନେ ସବୁ ଆସି ଲେବୁଲ ହେଇଗଲା, ସିଏ ଆହୁରି କ୍ଷୀରମାନେ ସେମାନେ କ୍ଷୀର ଯେଉଁ ରହିଛନ୍ତି ସେମାନେ ଚିନ୍ତା କରୁଛନ୍ତି, ଭଗବାନଙ୍କର ସେବାରେ ଆମେ ବାଧା ଦେଲୁ, ମାଆଙ୍କର ସେବାରେ ଆମେ ବାଧା ଦେଲୁ, ତାଙ୍କୁ ଲଜ୍ଜା ଆସୁଛି, ତେଣୁ କିଛି କରିବାକୁ ପଡ଼ିଲା ନାହିଁ, କିନ୍ତୁ ତଥାପି ମା ଉତ୍ତାର ଦେଲେ, ସେଟାକୁ ଚୁଲିରୁ ଉତ୍ତାର ଦେଲେ, ଏଣେ ପୁଅର ପୁଅର କ୍ରୋଧ ଆସିଗଲା, ଏଇ ହେଲା ପ୍ରତିମା ଆହ୍ୱାନ କଲା ପ୍ରତିମା ଆସୁଦ, ଆଚ୍ଛା ପୂର୍ଣ୍ଣ କାମତ୍ୱ ବି ଅତୃପ୍ତ, ଭଗବାନ କ'ଣ ତାଙ୍କର କିଛି କାମନା ରହିଛି, ତୃପ୍ତ ହୁଅନ୍ତି ନାହିଁ ସିଏ, ଭଗବାନ କହୁଛନ୍ତି ଯେଉଁମାନେ କ'ଣ ମନ ସନ୍ତୋଷ, ଯେଉଁମାନେ ଯାହା ମିଳୁଛି ସେଥିରେ ସନ୍ତୋଷ ହେଇଗଲେ ସେଇଟା ହେଉଛି ମନର ଗୋଟେ ତପସ୍ୟା, ଭଗବାନଙ୍କର କ'ଣ ଅତୃପ୍ତି ଆସିବ କେଉଁଠୁ, ଭଗବାନ ହେଉଛନ୍ତି ପୂର୍ଣ୍ଣ କାମ, କିନ୍ତୁ ସେ ଅତୃପ୍ତ ହେଇଗଲେ, ତେଣୁ ତାଙ୍କର କ୍ରୋଧ ଆସିଗଲା, ତେଣୁ ହରିଶିଲ କହୁଛନ୍ତି ଦୁଧ ଚେତନ ବସ୍ତୁ, ତେଣୁ ଆତ୍ମହତ୍ୟା ସେମାନେ କରୁଥିଲେ, ସେଥିପାଇଁ କ୍ଷୀର ସବୁ ଉତିରି ପଡ଼ୁଥିଲା। ଆଉ କେତେଜଣ ଆଚାର୍ଯ୍ୟ କହୁଛନ୍ତି ଭଗବାନ ଚିନ୍ତା କରୁଛନ୍ତି, ମା ତଳେ ଶୁଆଇ ଦେଲେ ବସେଇ ଦେଲେ ଜୋରରେ ଶୀଘ୍ର ଶୀଘ୍ର, ଆଉ ନୁହଁ ଧୀରେ ଧୀରେ କରିକି ନା ଶୀଘ୍ର ଦୌଡ଼ିଗଲେ, କାରଣ ଜବେନ ବୋଲି ଶବ୍ଦ ବ୍ୟବହାର କରାଯାଇଛି ନା, ଜବେନ ଦ୍ରୁତଗତି ଦୌଡ଼ିଗଲେ। ତେଣୁ ଭଗବାନ ଚିନ୍ତା କରୁଛନ୍ତି ବୈକୁଣ୍ଠ ଛାଡ଼ିକି ଆସିଲି, ଆଉ ଏଠାରେ ମାଟିରେ ମା ଶୁଆଇଲେ ତାଙ୍କ କ୍ରୋଧ ଆସିଲା। ଭଗବାନ ତ କ୍ରୋଧ ନାହିଁ, କ୍ରୋଧ କାହାର ଆସେ, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ, ରଜଗୁଣରୁ କ୍ରୋଧ ଆସେ, କାମ କ୍ରୋଧ ଇଚ୍ଛା ଆସେ, କିନ୍ତୁ ଭଗବାନଙ୍କ କ୍ରୋଧ ଆସିଲା। ଭଗବାନ କହୁଛନ୍ତି କ'ଣ ସେଇଟା କେଉଁ ଲେଖିନି ମୁଁ, କ୍ରୋଧ ଯେଉଁ ଆସିଲା ପୂର୍ଣ୍ଣ କାମ ଏତେ ବି ଅତୃପ୍ତ, ଆଉ ଗୋଟେ କ'ଣ କ୍ରୋଧ ଆସିଲା କାହିଁକି ସେଇଟା ଆମେ କହିବା ପରେ କହିବା, ସେସବୁ ଲେଖା ହେଇଛି ପରେ। ତେଣୁ ଇଏ ଯେଉଁ ରହିଲା ସଂଜାତ କୋପ ଶୁଦ୍ଧ ସତ୍ତ୍ୱ, ଭଗବାନର ସବୁ ଶୁଦ୍ଧ ସତ୍ତ୍ୱ, କ୍ରୋଧଟା ଆସେ ରଜଗୁଣରେ, କିନ୍ତୁ ଭଗବାନ ହେଉଛନ୍ତି ଖାଲି ସତ୍ୟଗୁଣ ନୁହଁ ଶୁଦ୍ଧ ସତ୍ତ୍ୱ। ଏ ଭୌତିକ ଜଗତରେ ତ୍ରିଗୁଣରୁ ଉର୍ଦ୍ଧ୍ୱରେ ସିଏ, ତାଙ୍କର କ୍ରୋଧ ନାହିଁ, କିନ୍ତୁ ଶୁଦ୍ଧ ସତ୍ତ୍ୱେ ବି କୋପ ଆସିଗଲା, ଭଗବାନ କ୍ରୋଧ ଆସିଗଲା ଏଇ ସମୟରେ, ଅତୃପ୍ତ ହେଇଗଲେ କ୍ରୋଧ ଆସିଗଲା। ଏବଂ କାମାତ୍ କ୍ରୋଧ ବି ଯାହା ଏତେ ଭାଗବତ ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି, ବିଭିନ୍ନ ଆଚାର୍ଯ୍ୟମାନେ ବହୁତ ପ୍ରକାର ଟୀକା ସବୁ କହିଛନ୍ତି ଭଗବାନଙ୍କର, ପ୍ରଥମେ କୁହାଗଲା ସ୍ତନ୍ୟ କାମ, ଭଗବାନ କାମ ଆସିଲା, କାମ ଯେତେବେଳେ ବାଧାପ୍ରାପ୍ତ ହେଲା ସେତେ କ୍ରୋଧ ଆସିଲା। ଭଗବତ ଗୀତାରେ ଭଗବାନ କହିନାହାନ୍ତି ଧାୟତ ବିଷାନ୍ ପୁଂସ ସଙ୍ଗସ୍ତେ ଶିବଜାୟତ ସଂଜ୍ଞା ସୁଜାୟତ କାମ କାମାତ୍ କ୍ରୋଧ ବି ଯାଏତେ, ଭଗବାନ ମଧ୍ୟ କ୍ରୋଧ ଆସିଗଲା। ଭଗବାନ ଯଦି ଶୁଦ୍ଧ ସତ୍ତ୍ୱ କିନ୍ତୁ ତାଙ୍କ କ୍ରୋଧ ଆସିଲା, ଏ ତାଙ୍କର ଭକ୍ତ ବତ୍ସଳତା, ଏ ଦେଖାଉଛନ୍ତି। ଆମେ ମଧ୍ୟ ଭଗବାନଙ୍କ ସହିତ ଏହିଭଳି ଭାବରେ ଯୋଗ ଦେଇପାରିବା, ଏଇଟାକୁ ଆଡ଼ଭର୍ଟାଇଜମେଣ୍ଟ ହେଉଛି, ଏଇଟା ଭଗବାନଙ୍କ ଲୀଳାରେ ଏଇଟା ଆଡ଼ଭର୍ଟାଇଜମେଣ୍ଟ ହେଉଛି। ଯେଉଁମାନେ ସୌଭାଗ୍ୟବାନ ବ୍ୟକ୍ତି ସେମାନେ ସବୁ ଆକର୍ଷିତ ହେଇକି ଆସିବେ, ଏଇଟା ଗ୍ରହଣ କରିବେ। କେତେ ପ୍ରକାର ଆଡ଼ଭର୍ଟାଇଜମେଣ୍ଟର ଯୁଗ ବର୍ତ୍ତମାନ ରହିଛି, ଟିକିଏ କ'ଣ ହେଲେ ଆଡ଼ଭର୍ଟାଇଜମେଣ୍ଟ, ଆଡ଼ଭର୍ଟାଇଜମେଣ୍ଟ ଦେଖିଦେଲେ ଚାଲି ସମସ୍ତେ ବାହା ହେଇ ଜିନିଷ କିଣିବା, ଏଇଟା ଆଡ଼ଭର୍ଟାଇଜମେଣ୍ଟ ଦେଖିକିରି। ଭଗବାନ ମଧ୍ୟ ଆଡ଼ଭର୍ଟାଇଜମେଣ୍ଟ କରୁଛନ୍ତି, ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ଆଡ଼ଭର୍ଟାଇଜ କରିଛନ୍ତି। ଯେଉଁମାନେ ସେଲ୍ସମ୍ୟାନ୍ ଅଛନ୍ତି ସେମାନେ ଯେତେବେଳେ ଆସିବେ ତାଙ୍କ ପ୍ରଡ଼କ୍ଟକୁ ବିକିବେ, ସେ କହିବେ ଏ ତୁମର ଏଇ ସମସ୍ତ ସାଙ୍ଗ ଲୋକ ସବୁ ଦେଖନ୍ତୁ ଦେଖନ୍ତୁ ସେ ସବୁ ନେଇଛନ୍ତି, ତାଙ୍କ ଦସ୍ତଖତ ଅଛି, ସବୁ ଦେଖେଇଦେବେ। ସେମିତି ଭଗବାନ ମଧ୍ୟ ଭଗବତ ଗୀତାରେ କହୁଛନ୍ତି, ଆଡ଼ଭର୍ଟାଇଜମେଣ୍ଟ କରୁଛନ୍ତି, ଭୀତ ରାଗ ଭୟ କ୍ରୋଧ ମନ୍ମୟା ମା ଉପାସିତା ଭବ ଜ୍ଞାନ ତପସା ପୂତା ମଧ୍ୱା ମା ଗତା, ଏ ଭଗବାନଙ୍କର ଆଡ଼ଭର୍ଟାଇଜମେଣ୍ଟ। ଏଇଭଳି ଭାବରେ ଅନେକ ମୋତେ ପାଇଛନ୍ତି, ତୁମେ ମଧ୍ୟ ମୋତେ ପାଇବ, ତୁମର କିଛି ଚିନ୍ତା କରିବା ଦରକାର ନାହିଁ, ହତୋତ୍ସାହ ହେବା ଦରକାର ନାହିଁ, ବହୁତ ଲୋକ ମୋତେ ପ୍ରାପ୍ତ ହୋଇଛନ୍ତି, ତୁମେ ମୋତେ ପାଇବ ଆଡ଼ଭର୍ଟାଇଜମେଣ୍ଟ। ତେଣୁ ଏ ଯେଉଁ ଲୀଳା ହେଉଛି ଏ ମାଧ୍ୟମରେ ଭଗବାନ ଆଡ଼ଭର୍ଟାଇଜ କରୁଛନ୍ତି, ଭଗବାନଙ୍କର କିଛି ନାହିଁ କିନ୍ତୁ ସେ ପ୍ରେମ ପ୍ରେମର ଦ୍ୱାରା ବିକ୍ରି ହୋଇଯାଆନ୍ତି, ସିଏ ବନ୍ଧାଇ ପଡ଼ିଯାଆନ୍ତି, ସିଏ ଭକ୍ତ ତାଙ୍କୁ ବିକିଦିଏ, ସତ୍ୟଭାମ ବିକି ଦେଇଥିଲେ ଭଗବାନଙ୍କୁ, ଏଇସବୁ କଥା ହେଉଛି ନାରଦମୁନି ଦ୍ୱାରକା ଲୀଳାରେ ସବୁ ଆସିବ କଥା, ଭାଗବତ ନାହିଁ ଏଇଟା ଅନ୍ୟ ଶାସ୍ତ୍ରରେ ରହିଛି। ଯାହା ବି ହଉ ଏଇଭଳି ଭାବରେ ସଞ୍ଜାତ କୋପ ସ୍ଫୁରିତାରୁଣାଧରଂ ସନ୍ଦସ୍ୟ ଦଧି ଦଧିମନ୍ଥ ଭାଜନମ ଭିତ୍ୱା ମୃଷାଶ୍ରୁ ଦୁଷଦସ୍ମନାରୋହୋ ଜଘାସହୟଙ୍ଗମ ଅନ୍ତରଙ୍ଗତ। ଭଗବାନଙ୍କର ସଞ୍ଜାତ କୋପ କୋପ ଆସିଗଲା, ଜନ୍ମ ହେଇଗଲା କୋପ ତାଙ୍କର ଆସିଗଲା, ସଞ୍ଜାତ କୋପ ସ୍ଫୁରିତାରୁଣାଧର ସୁଖଦେବକୁ ଦେଖୁଛନ୍ତି ତାଙ୍କର କିଭଳି କୋପ ସ୍ଫୁରିତ, ତାକୁ ସବୁ ସ୍ଫୁରିତ ହେଉଛି ବା କମ୍ପୁଛି ସେଇଟା ସ୍ଫୁରିତ ହେଇକିରି, ମାନେ ଅରୁଣାଧରମ ତାଙ୍କର ଯେଉଁ ଓଷ୍ଠ ସବୁ ରହିଛି ଅଧର ତଳଟାକୁ ଅଧର ବୋଲି କୁହାଯାଏ, ଏଇଟା ଅରୁଣ ଲାଲ ବର୍ଣ୍ଣ ରହିଛି ଅରୁଣ ଅଧର ସ୍ଫୁରିତ, ଏଇଟା ହେଉଛି କ'ଣ ମାନେ କମ୍ପି ଯାଉଛି କ୍ରୋଧ, କ୍ରୋଧରେ କମ୍ପି ଯାଉଛି ତାଙ୍କର, ଏତେ କ୍ରୋଧ ହେଇଯାଇଛି ତାଙ୍କର। ସୁଖଦେବ ସ୍ୱାମୀ ସବୁ ସୂକ୍ଷ୍ମ ଭାବରେ ଦେଖୁଛନ୍ତି ଅରୁଣାଧର ସନ୍ଦସ୍ୟ ଦଦ୍ଭି, ତେଣୁ କ'ଣ କଲେ ଦାନ୍ତ ଦାନ୍ତରେ କ'ଣ ଦଂଶନ କରୁଛନ୍ତି ତାଙ୍କର ଇଏକୁ ଅଧରକୁ ତଳ ଓଠକୁ ଦାନ୍ତରେ କାମୁଡ଼ି ପକାଉଛନ୍ତି ଭଗବାନ ଏଭଳି ଦହି ମନ୍ଥ ଭାଜନ, ତେଣୁ ଯେଉଁ ଯେଉଁଥିରେ ଦହି ମନ୍ଥା ଯାଉଥିଲା ସେଇଟାକୁ କ'ଣ କଲେ ଭିତ୍ୱା ତ ଭାଙ୍ଗିଦେଲେ, କେମିତି ଭାଙ୍ଗିଲେ ନା ଭାଙ୍ଗିଲେ ଏଠି କୁହାଯାଇଛି ଗୋଟେ ଆଚାର୍ଯ୍ୟମାନେ କହିଛନ୍ତି ଗୋଟେ ଶିଳୁପୁଆଟେ ସେଇଠି ପଡ଼ିଥିଲା, ତେଣୁ ଏଭଳି ଭାଙ୍ଗିଲେ ଯେମିତି ଶବ୍ଦ ହେବ ନାହିଁ, ମା ଜାଣିପାରିବେ ନାହିଁ ଏମିତି କିଏ ଭାଙ୍ଗିଲା ବୋଲି, ତଳୁଆ କରି ଭାଙ୍ଗିଲେ। କିନ୍ତୁ ଜଣେ ଆଚାର୍ଯ୍ୟ ଗୋଟେ ହାତରେ ଟେକିଲେ ଗୋଟେ ହାତରେ ଭାଙ୍ଗିଦେଲେ, 25 କେଜି ଦହି ଅଛି କିନ୍ତୁ ସେ ଗୋଟେ ହାତରେ ବାମ ହାତରେ ଟେକିକି ଡାଣ ହାତରେ ଭାଙ୍ଗିଦେଲେ, ତଳୁଆ କରି ଭାଙ୍ଗିଲେ ଯେମିତି ଶବ୍ଦ ହେବ ନାହିଁ। ତେଣୁ ମୃଷା ଅଶ୍ରୁ ତାକୁ କପଟ ଅଶ୍ରୁ ତ୍ୟାଗ କରିକିରି ମୃଷା ଅଶ୍ରୁ କରିକିରି ଦୃଶତ୍ତସ୍ମାନା ଗୋଟେ ଏଇ ଶିଳୁପୁଆ ଗୋଟେ ଏଇ ଶିଳୁପୁଆରେ ତଳୁଆ ଭାଙ୍ଗିଦେଲେ। ତେଣୁ ତାପରେ କ'ଣ କଲେ, ରହ ଗୋଟେ ନିର୍ଜନ ସ୍ଥାନକୁ ଚାଲି ଆଉ ଗୋଟେ ଘରକୁ ଚାଲିଗଲେ, ଯେଉଁଠି ଜଘାସ ହୟଙ୍ଗମ ସେଠି ରହିଥିଲା, ଲଉଣୀ ସବୁ ରହିଥିଲା, ଶିକା ଉପରେ ଥିଲା ହୟଙ୍ଗମମ। ତେଣୁ ଅନ୍ତରଙ୍ଗତ ସେ ଘରେ ପଶିକିରି ଆଉ ଗୋଟେ ଘରକୁ ଚାଲିଗଲେ, ସେଠି ଯାଇକିରି ଗୋଟେ ଅଛି ଉଦୁଖଳ ଅଛି, ଉଦୁଖଳକୁ ଓଲଟେଇ ଦେଲେ, ତା ଉପରୁ ଚଢ଼ିଗଲେ ଯାଇକିରି ଖାଉଛନ୍ତି ଏବଂ ମାଙ୍କଡ଼ମାନେ ଦେଉଛନ୍ତି, ଏଇଭଳିଆ ଚାଲିଛି। ମା ଯେତେବେଳେ ଆସିଲେ ଉତାର୍ଯ୍ୟ ଗୋପୀ ଉତାର୍ଯ୍ୟ ଗୋପୀ ସୁଶ୍ରୁତଂ ପୟପୁନଃ ପ୍ରବିଶ୍ୟ ସଦୃଶ୍ୟ ଚ ଦଧ୍ୟ ମତ୍ରକମ୍ ଭଗ୍ନଂ ବିଲୋକ୍ୟ ସ୍ୱସୁତସ୍ୟ କର୍ମ ତତ୍ ଯାହା ସୁତଂ ଚାପି ନ ତତ୍ର ପଶ୍ୟତି। ମା ଯେତେବେଳେ ସେ କ୍ଷୀରକୁ ଉତାରିକି ଆସିଲେ, ଗୋପୀ ଗୋପୀ ଶବ୍ଦ ବାରମ୍ବାର କୁହାଯାଇଛି, କାହିଁକି ଆମର ଶ୍ରୀଶ୍ରୀମନ୍ତ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି ଗୋପୀ ଶବ୍ଦ ବାରମ୍ବାର କୁହାଯାଉଛି, କାରଣ ସିଏ ଭାବୁଛନ୍ତି ମୁଁ ତାକୁ ରକ୍ଷା କରିବି, ପୁଅକୁ ରକ୍ଷା କରିବି। ଗୋପାୟସ୍ୱ କହିଥିଲେ ଗର୍ଗାଚାର୍ଯ୍ୟ କହିଥିଲେ, ତୁମେ ଗୋପାୟସ ରକ୍ଷା କରିବ ପୁତ୍ରକୁ, ତେଣୁ ତାଙ୍କର ଭାବନା ହେଉଛି ମୁଁ ପୁତ୍ରକୁ ରକ୍ଷା କରିବି, ସେଥିପାଇଁ ଗୋପୀ ଶବ୍ଦ ବ୍ୟବହାର କରାଯାଉଛି। ଉତାର୍ଯ୍ୟ ଗୋପୀ ସୁଶ୍ରୁତଂ ପହେପୁନଃ ସେ ଯେଉଁ କ୍ଷୀର ସବୁ ତଳେ ପଡ଼ିଯାଉଥିଲା ସେଇଟାକୁ ପୁଣି ଉତାରିକିରି ରଖି ଅନ୍ୟ ସ୍ଥାନରେ ରଖିକିରି ପ୍ରବେଶ୍ୟ ପୁଣି ଯେତେବେଳେ ଆସିଲେ ଦେଖିଲେ ଏଇ ଦୃଶ୍ୟକୁ ଦେଖିଲେ ସନ୍ଦୃଶ୍ୟ କ'ଣ ନା ଦଧ୍ୟମତ୍ରକମ୍ ଯେଉଁ ପାତ୍ର ରହିଛି ସେଇଟାକୁ ଭାଗି ଯାଇଛି। ବିଲୋକ୍ୟ ସ୍ୱସୁତସ୍ୟ କର୍ମ ତ ଜାଣିଲେ ଇଏ ମୋର ପୁଅର କାମ, ଆଉ କିଛି ଆଉ କେହି କରିନାହାନ୍ତି। ସ୍ୱସୁତସ୍ୟ ସ୍ୱସୁତସ୍ୟ କର୍ମ ତତ୍ ଯାହାସ ତଂ ଚାବି ନ ତତ୍ର ପଶ୍ୟତି ତାଙ୍କୁ ବି ଦେଖିପାରିଲେ ନାହିଁ, କୃଷ୍ଣଙ୍କୁ ଦେଖିପାରିଲେ ନାହିଁ। ତେଣୁ ସେ ହସିଲେ, ତାଙ୍କୁ କ୍ରୋଧ ହେଲା ନାହିଁ, ହସିଲେ କାରଣ କାହିଁକି ହସିଲେ କାହିଁକି ହସିଲେ ନା ମୋ ପୁଅର କେତେ ବୁଦ୍ଧି କେତେ ବଳ, ଏଇ ଦହି ଚାଲିଗଲା ବୋଲି ତାଙ୍କ ମନ ଦୁଃଖ ହେବ ନା କ'ଣ, ନଅ ଲକ୍ଷ ଗାଭି ଅଛି ରାଣୀ ସିଏ, କିନ୍ତୁ ପୁଅର କେତେ ବଳ, ଏଇ ଦହି ମାନଙ୍କୁ ଟେକି ଦେଇକି ତଳୁ ଭାଙ୍ଗିଛି, ଜଣାପଡ଼ିବ ନାହିଁ କେଉଁଠୁ ଭଙ୍ଗା ଯାଇଛି, ସବୁ ଦହି ସବୁ ଚାରିଆଡ଼େ ବିଛୁଡ଼ି ଯାଇଛି, ବିଛୁଡ଼ିତ ହୋଇଯାଇଛି। ତେଣୁ ସେ ହସିଦେଲେ ପୁଅ, ସେଠି କ୍ରୋଧ ଯାହାସ ବୋଲି କୁହାଗଲା, ଖାଲି ହସିଲେ ନାହିଁ ଜୋରରେ ହସିଲେ, ହସ ମାରିଲେ ତ ଜୋରରେ ହସି ପକାଇଲେ। ତେଣୁ ଦେଖିଲେ ସବୁ ଦହି ସବୁ ଚାରିଆଡ଼େ ଢାଳି ହୋଇଯାଇଛି, ଆଉ ଭଗବାନ ସେଇ ଦହି ଉପରେ ପାଦ ରଖିକି ଯାଉଛନ୍ତି, ବିଭିନ୍ନ ସେ ଅନ୍ୟ ଯେଉଁ ଘରକୁ ଯାଇଛନ୍ତି, ଦଧିର ସବୁ ପାଦରେ ସେ ଚିହ୍ନ ରହିଛି, ପାଦ ଚିହ୍ନ ଭଗବାନ ଚିହ୍ନରୁ ପାଦ ଚିହ୍ନରୁ ଜଣାପଡ଼ିବ ସେ ଭଗବାନ ବୋଲି, 19ଟି ଚିହ୍ନ ରହିଛି ଭଗବାନଙ୍କର, ଏଇ ଚିହ୍ନ ଯେଉଁ ସବୁ ରହିଛି ପାଦ ପଦ୍ମରେ ଯେଉଁ ଧ୍ୟାନ କଲେ ତାର ସବୁ ରହିଛି, କ'ଣ କ'ଣ ସବୁ ଫଳ ରହିଛି, ବହୁତ କଥା ରହିଛି। ତେଣୁ ମା ସବୁ ଯାଇକରି ଦେଖିଲେ ବାଟିରେ ଯାଉଛନ୍ତି, ଭାବିଲେ ଏ ପୁଅର ଏଇଭଳି କାର୍ଯ୍ୟ, ତେଣୁ କ'ଣ କଲେ ଗୋଟେ ବାଡ଼ିଟେ ଥିଲା ବାଟିରେ ପଡ଼ିଥିଲା ସେ ବାଡ଼ିଟିକୁ ଉଠାଇଲେ, ବାଡ଼ିଟାକୁ ଧରିକିରି ଲୁଚେଇକିରି ଯାଉଛନ୍ତି, ଧୀରେ ଧୀରେ ଯାଉଛନ୍ତି, କାରଣ ପୁଅ ଜାଣିଯିବ ଯଦି ପଳେଇଯିବ କାଳେ, କହିକିରି ପୁଅକୁ ଦେଖୁଛନ୍ତି କ'ଣ, ଉଲ୍ଲୁଖଳାଙ୍ଗ୍ରେ ଉପରି ବ୍ୟବସ୍ଥିତ ମର୍କାୟ କାମଂ ଦଦତଂ ସିଚି ସ୍ଥିତ ହୟଙ୍ଗମଂ ଚୌର୍ଯ୍ୟ ବିଶଙ୍କିତ କ୍ଷୀଣଂ ନିରୀକ୍ଷ ପଶ୍ଚାତ୍ ମାଗଛ ନେଇ। ତେଣୁ କ'ଣ କଲେ, ଉଲ୍ଲୁଖଳ ଅଙ୍ଗ୍ରି ଉଲ୍ଲୁଖଳର ଓଲଟେଇକିରି ରଖିକିରି ଉଲ୍ଲୁଖଳ, ତାପରେ ଭଗବାନ ପାଦ ଉପରି ତା ଉପରେ ପାଦ ପକେଇ ଅଙ୍ଗ୍ରି ତାଙ୍କ ପାଦ ପଦ୍ମକୁ ସ୍ଥାପନ କରି ବ୍ୟବସ୍ଥିତ ସେ ଯେଉଁ ଶିକାର ରହିଛି ରହିଛି ହୟଙ୍ଗବ ବା ଯେଉଁ ଲହୁଣୀ ରହିଛି ସେ ସିଟି ମାରିଦେଇଛନ୍ତି, ହିସିଲ ମାରିଦେଲେ ସବୁ ମାଙ୍କଡ଼ମାନେ ଆସି ପହଞ୍ଚିଗଲେ। ମାଙ୍କଡ଼ମାନେ ମର୍କାୟ କାମ ଦଦତନ ମର୍କାୟ ମାଙ୍କଡ଼ମାନଙ୍କୁ ତାଙ୍କ ମନ ଇଚ୍ଛା ସବୁ ଖାଇବାକୁ ଦେଉଛନ୍ତି, ମର୍କାୟ କାମ ଦଦତନ ସିଚି ସ୍ଥିତମ କେଉଁଠି ଅଛି ନା ସିଚି ସେ ଉପରେ ଶିକାର ରହିଛି ସେଇଟାକୁ ଆଣିକିରି ସବୁ ଦେଉଛନ୍ତି। ହୟଙ୍ଗମ ଚୌର୍ଯ୍ୟ ବିଶଙ୍କିତ କ୍ଷୀଣମ ଏ ଯେଉଁ ଚୋରି କରୁଛନ୍ତି ସିଏ
ତେଣୁ ବିଶଙ୍କିତ କ୍ଷଣ ଏ କ୍ଷଣ ଯେଉଁ ଦେଖୁଛନ୍ତି ମହାକାଳ ଆସିବେ କି ଦେଖିଦେବେ କି କ'ଣ କରିବେ, ବିଶଙ୍କିତ ଭୟ କରିକିରି ଏସବୁ କାର୍ଯ୍ୟ କରୁଛନ୍ତି। ନିରୀକ୍ଷ ପଶ୍ଚା ସୁତମାଗଛନେଇ, ସୁତମାଗମଚ୍ଛନେଇ ପଛରୁ ମା ଦେଖୁଛନ୍ତି, ତେଣୁ ନିରୀକ୍ଷ ପଶ୍ଚା ସୁତମ ଆଗମଚ୍ଛନେଇ ଧୀରେ ଧୀରେ ଆସୁଛନ୍ତି। କାରଣ ଶବ୍ଦ ହେଲେ କାଳେ ପୁଅ କୁଆଡ଼େ ପଢ଼େଇବ କ'ଣ କରିବ, ଧୀରେ ଧୀରେ ନୂପୁର ରହିଛି, ନୂପୁର ଶବ୍ଦ ଆସିବ ନା, ତେଣୁ ଧୀରେ ଧୀରେ ଯେମିତି ଶବ୍ଦ ହେବ ନାହିଁ ଧୀରେ ଧୀରେ ଯାଉଛନ୍ତି। ସେ ନେଇ ପଶ୍ଚା ପଛପଟୁ ଯାଉଛନ୍ତି, ଆଗରେ ରହିଛି। ତେଣୁ ଆମର ସମୟ ଅଛି ତ ଆଉ ଗୋଟେ ସବୁ କହିବା, ତେଣୁ କ'ଣ ହେଉଛି, ଏଠି ଜଣେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ବାମ ତର୍ଜନ୍ୟା ନାଶାଗ୍ରଙ୍କ ସୃଷ୍ଟି ଦେବ ଜ୍ଞେୟମ। ଏ ଯେତେବେଳେ ଦେଖିଲେ କେହି ନାହାନ୍ତି ସେତେବେଳେ ବାମ ତାଙ୍କର ରହିଛି ବାମ ଆଙ୍ଗୁଠି, ଏଇ ଯେଉଁ ଆଙ୍ଗୁଠିରେ ନାଶାଗ୍ରେ କ'ଣ କୁଆଡ଼େ କଲା ସବୁ ଜାଣିପାରିଲେ, ଓ ଇଏ ପୁଅର କାର୍ଯ୍ୟ କହିକି ସବୁ କଲେ। ବହୁତ ଆଚାର୍ଯ୍ୟ ବହୁତ ପ୍ରକାର କଥା କହିଛନ୍ତି, ଆମେ ଏତେ ଇଏ କରିବା ନାହିଁ, ଖାଲି ସଂକ୍ଷେପରେ କହିଦେଇଯିବା, ଗୋଟେ ଗୋଟେ ଶ୍ଳୋକ ଆଲୋଚନା କରିବା। ତେଣୁ ତାମ ଆତ ତାମାତ ଜଷ୍ଟିଂ ପ୍ରସମୀକ୍ଷା ସତ୍ତ୍ୱର ସ୍ତୋ ଅବରୁହ୍ୟ ପଶୁସାର ଭିତବତ୍ ଗୋପ୍ୟ ଅନୁଧାବନ ଜମାପଯୋଗିନା କ୍ଷମଂ ପ୍ରବେଷ୍ଟୁଂ ତପସେରିତ ମନଃ। ଯେତେବେଳେ ମା ଯାଇକିରି ତାମ ଆତମ ତାମ ଆତ ଜଷ୍ଟିଂ ପ୍ରସମୀକ୍ଷା ସତ୍ତ୍ୱର, ଯେତେବେଳେ ଜାଣିପାରିଲେ ମା ଆସିଗଲେ ବୋଲି, କେମିତି ଜାଣିଲେ, ମା ତ ଧୀରେ ଧୀରେ ଯାଉଛନ୍ତି ଶବ୍ଦ ଶୁଭୁନି, କେମିତି ଜାଣିଲେ ନା, ମାଙ୍କଡ଼ ମାନେ ଜଣେଇ ଦେଲେ, ମାଙ୍କଡ଼ ମାନେ ଦେଖିଲେ ମା ଆସୁଛନ୍ତି, ପୁଅ ପଛପଟେ ମା ଆସୁଛନ୍ତି, ଆଗପଟେ ମାଙ୍କଡ଼ ରହିଛି, ମାଙ୍କଡ଼ ଖାଉଛନ୍ତି, ମାଙ୍କଡ଼ ଦେଖିଲେ ମା ଆସିଲେ ବି ଧରିଛନ୍ତି ବାଡ଼ି ଧରିଛନ୍ତି, ସେ ପଳେଇଗଲେ ମାଙ୍କଡ଼ ମାନେ, ଭଗବାନ ଜାଣିପାରିଲେ ମା ଆସିଗଲେ ବୋଲି। ତେଣୁ ତା ଆଦ ଜଷ୍ଟିଂ ପ୍ରସମିକ ମା ଦେଖିଦେଲେ, ମାଙ୍କୁ ଦେଖିଦେଲେ ହାତରେ ଜଷ୍ଟି ରହିଛି, ଲୁଚିକିରି ଆସିଛନ୍ତି କି ଦେଖୁଛନ୍ତି, ସିଏ ଦେଖିଦେଲେ। ତେଣୁ ପ୍ରସମୀକ୍ଷ ପ୍ରକୃଷ୍ଟ ରୂପରେ ସମୀକ୍ଷା ଦେଖିଦେଲେ ଭଗବାନ, ସିଏ ଦେଖିଦେଲେ ସତ୍ୱର କ'ଣ କଲେ, ତତ ଅବରୁହ୍ୟ ଡେଇଁ ପଡ଼ିଲେ, ସେ ଇଏରୁ ରୁଖଳୁ ଡେଇଁ ପଡ଼ିଲେ, ଅବର ସାଙ୍ଗେ ସାଙ୍ଗେ ଅପସସାର ଭିତରେ ଭୟ କରିକି ପଳେଇଗଲେ ଦୌଡ଼ିଲେ। ଭଗବାନ ଯାହାଙ୍କ ଭୟରେ ମଦ୍ ଭୟାତ ବାତ ବାତ ଓୟଂ ସୂର୍ଯ୍ୟସ୍ତପତି ମଦ୍ ଭୟାତ ବର୍ଷ ଚନ୍ଦ୍ର ଦହ ତ୍ୟାଗୁନି ମୃତ୍ୟୁ ସ୍ତରତ ମଦ୍ ଭୟାତ। ଏହି ଲୀଳାଟିକୁ କୁନ୍ତିଦେବୀ ଦେଖିଥିଲେ ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ, ତାଙ୍କ ସ୍ତୁତିରେ ସେ କଥାଟି କହିଛନ୍ତି। ଏ ତିନି ବର୍ଷ ଲୀଳା, ନବେ ବର୍ଷରେ ସେଇଟାକୁ ସେ କୁନ୍ତିଦେବୀ କହିବେ, ଏଇ ଲୀଳାଟିକୁ ବର୍ଣ୍ଣନା କରିବେ। ତେଣୁ ଭଗବାନ ଡେଇଁ ପଡ଼ିକିରି ଦୌଡ଼ିଲେ, ଭୀତବତ ଭୟ କରି ଦୌଡ଼ନ୍ତି, ସେଇଭଳି ଦୌଡ଼ିଲେ ଭଗବାନ। ଗୋପ୍ୟ ଅନୁଧାବନ, ଗୋପୀ ଶବ୍ଦ ବାରମ୍ବାର କୁହାଯାଉଛି, ଏଇଠି ମୁଁ କହିଲି, ସେଥିପାଇଁ ତାଙ୍କର ଧାରଣା ମୁଁ ପୁଅକୁ ରକ୍ଷା କରିବି, ପୁଅକୁ ସୁରକ୍ଷା ଦେବି, ସେଥିପାଇଁ ଗୋପୀ ଶବ୍ଦ ବ୍ୟବହାର କରାଯାଉଛି। ଗୋପ୍ୟ ଅନୁଧାବନ ତାକୁ ପଛେ ପଛେ ଥାଉଛନ୍ତି, ଅନୁଧାବନ ଆମର ଶିଶୁମତ ରାଧା କମିତି ସେ ମହାଦେବ ଭଗବାନ ଯଦି ଧାଇବେ ସେ କ'ଣ ଧାଇପାରିବେ ତାକୁ ପଛରେ, କିନ୍ତୁ ଭଗବାନ ଏଭଳି ଲୀଳା କରୁଛନ୍ତି ଯେମିତି ମା ପାଖପାଖେ ଆସିବେ, ମାଆଙ୍କର ହବ ହଁ ମୁଁ ଧରିଦେବି ଧରିଦେବି, ନହେଲେ ସେ ଧାଇ ପଳେଇଯିବେ ଗୋଟିଏ ମୁହୂର୍ତ୍ତରେ, ସେ ପଳେଇଯିବେ କୁଆଡ଼େ। ଜଭେନ ଗୃହୀତୁଆ ପାଣି ପାଦ ଜଭେନ ଗୃହୀତୁଆ, ତାଙ୍କର ପାଣି ନାହିଁ କିନ୍ତୁ ସେ ସବୁ ଗ୍ରହଣ କରିପାରନ୍ତି, ତାଙ୍କ ପାଦ ନାହିଁ କିନ୍ତୁ ବହୁତ ଦ୍ରୁତ ଗତିରେ ସେ ଧାଇପାରନ୍ତି ଭଗବାନ। ଏ ଶାସ୍ତ୍ରରେ ବର୍ଣ୍ଣନା କରାଯିବ, ଉପନିଷଦରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଏଇଟା ଭଗବାନ ଯଦି ଧାଇବେ ତାକୁ କିଏ ଛୁଇଁପାରିବ, ଏଇଠି କଥା କୁହାଯାଉ ସେଇଟା। ହଁ ଗୋପ ଅନୁଧାବନ ଜମାପ ଜମ ଆପ ଯୋଗୀ ନାମ, ଯାହାଙ୍କୁ ଯୋଗୀମାନେ କ୍ଷମନ ପ୍ରବେଷ୍ଟ ତପସ୍ୟରିତ ମନ, ତାଙ୍କର ମନରେ ଥାଇ ଧରିପାରନ୍ତି ନାହିଁ, କିଭଳି ମନ ତପସ୍ୟରିତ ତପସ୍ୟା କରୁଛନ୍ତି ସେ ଭଗବାନ ପ୍ରାପ୍ତ ହେବା ପାଇଁ, ବହୁତ ତପସ୍ୟା କରୁଛନ୍ତି, କଠିନ ତପସ୍ୟା, କାୟ ମନ ବାକ୍ୟ ଭଗବତ ଗୀତା ସତର ଅଧ୍ୟାୟରେ ମଧ୍ୟ ଭଗବାନ କହିଦେଲେ, ତପସ୍ୟା ବିଷୟରେ କହିଲେ, କାରଣ ଯଜ୍ଞ ଦାନ ତପ କର୍ମ ନ ତ୍ୟାଜ୍ୟମ କାର୍ଯ୍ୟମ ଏବେ ତତ୍। ଏ ତିନୋଟି ଯେଉଁ ଧାର୍ମିକ ବସ୍ତୁ ଭିତରେ ଯେଉଁ ରହିଛି ଯଜ୍ଞ ଦାନ ଏବଂ ତପସ୍ୟା, ଏଇଟାକୁ କେହି ତ୍ୟାଗ କରିବା କଥା ନୁହଁ। ତେଣୁ ଏଇଟାକୁ ବର୍ଣ୍ଣନା କଲେ, ବିଭିନ୍ନ ପ୍ରକାର ଯଜ୍ଞ, ବିଭିନ୍ନ ପ୍ରକାର ଦାନ, ବିଭିନ୍ନ ପ୍ରକାର ତପସ୍ୟା, ଏସବୁ ଭଗବତ ଗୀତାରେ ଭଗବାନ ବର୍ଣ୍ଣନା କରିଛନ୍ତି। ତେଣୁ ଏହିସବୁ ତପସ୍ୟା କରିକିରି ଇରିତମ ମନ, ମନ ତାଙ୍କର ଏଭଳି ଭାବେ ପବିତ୍ର ହେଇଛି କିନ୍ତୁ ସେ ମନରେ ମଧ୍ୟ ଭଗବାନଙ୍କୁ ଧ୍ୟାନରେ ପ୍ରାପ୍ତ ହେଇପାରନ୍ତି ନାହିଁ, ସେଇ ଭଗବାନଙ୍କ ପଛରେ ଧାଉଁଛନ୍ତି, ମା ଯଶୋଦା ଧାଉଁଛନ୍ତି। କ୍ଷମଂ ପ୍ରବେଷ୍ଟୁଂ, ଏଇଟା ଆମର ଆମର ଯେଉଁ ରହିଛନ୍ତି ଭରତ ମୁନି ସେଇଟାକୁ ରଚନା କରିଛନ୍ତି, କ'ଣ ନମାମି ସ୍ୱରଂ ସ
चिदानंद रूपम लसत कुंडलम गोकुले भ्रजमानम यशोदा वियोलुखलाधवमानम रामोष्टंगाचंदतदुत्यगोप्या नमामि शरणं सच्चिदानंद रूपम लसत कुंडलम गोकुले भ्रजमानम।
ତେଣୁ ଭଗବାନ ପଛରେ ମା ଧାଉଛନ୍ତି, ଧାଇଁବା ଚାଲିବ, ପ୍ରଥମେ ନିଜ ଘରେ ବୁଲିଲେ, ତାପରେ ଗାଁରେ ବୁଲିଲେ, ଚାରିଆଡ଼େ ବୁଲିଲେ, ଗାଁ ବାହାରକୁ ମଧ୍ୟ ପଳେଇଗଲେ, ଏଭଳି ଭାବରେ ଧାଉଛନ୍ତି। ତେଣୁ ଆମର ସମୟ କିନ୍ତୁ ସରିଗଲା, ସମୟ ଧାଇଁକି ପଳେଇଲା। ତେଣୁ ଆମର କଥା କେଉଁଠି ବିଶ୍ରାମ ଦେବା। ଏଠି ଗୋଟେ ତାଙ୍କର ଯେଉଁ ରହିଛି ଐଶ୍ୱର୍ଯ୍ୟକୁ ତ୍ୟାଗ କରିଛନ୍ତି, କ'ଣ ଭୀତବତ୍ ଯାହାଙ୍କ ଭୟକୁ ସମସ୍ତେ ଭୟ କରନ୍ତି, କାଳ ଯାହାର ସ୍ୱୟଂ ଭୟ କରନ୍ତି, ସିଏ ଆଜି ମାଆଙ୍କ ଭୟ କରୁଛନ୍ତି। ଇଏ ଗୋଟେ ତାଙ୍କର ଐଶ୍ୱର୍ଯ୍ୟକୁ ସେ ତ୍ୟାଗ କରିଛନ୍ତି। ତେଣୁ ଅନୁଚ ମାନ ଜବେନ ବିଶେଷିତ, ଏଇଠି ଆମ କଥାକୁ ବିଶ୍ରାମ ଦେବା, ସମୟ ହୋଇଗଲା। ଅଛନ୍ତି ମାଆ ଧାଇଁ ପଡ଼ୁଛନ୍ତି, ମା ଯେଉଁ ଯାଉଛନ୍ତି ମା, ଏଇଟା ପରେ ଆସୁ, 10 ଶ୍ଳୋକ ଆମେ ଆସନ୍ତାକାଲି କହିବା। କିନ୍ତୁ ଭଗବାନ ତ ତାଙ୍କର ଗତିର ସୀମା ନାହିଁ, ଭଗବାନ ଗୋଟିଏ ସେକେଣ୍ଡରେ ଯେଉଁ ତାଙ୍କର ଲାଇଟ୍, ତାଙ୍କର ହେଉଛି ତାଙ୍କର ଶକ୍ତି, ଗୋଟିଏ ସେକେଣ୍ଡରେ 186,000 ମାଇଲ ଯାଏ ଆମେ ପଢ଼ୁଥିଲୁ ପିଲାଦିନେ, ଏତିକି ତାଙ୍କର ଶକ୍ତିର ହେଉଛି ଏତିକି ଗତି ରହିଛି ଗୋଟିଏ ସେକେଣ୍ଡରେ, ଆଉ ଭଗବାନ କ'ଣ ନ ଯାଇପାରିବେ, ଭଗବାନ କଥା କ'ଣ କହିବା। ଆଉ ମା କେତେ ଚାଲିବେ, 10 ଆସନ୍ତାକାଲିଠୁ ଆରମ୍ଭ କରିବା, ଆମ କଥା କେଉଁଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବିତ ଗୌରଭକୁନ୍ଦ କି, ଜୟ ଗୌତମାନନ୍ଦେ। ଓ